ആകാശവാണി. ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି 2027 ଜନଗଣନା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ। ପଶ୍ଚିମ ଏସିଆ ସଂଘର୍ଷ ସତ୍ତ୍ୱେ ଭାରତ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛି କହିଲେ ପ୍ରଧାନମନ୍ତ୍ରୀ। ଧାର୍ଯ୍ୟ ସମୟସୀମାର ଶେଷ ଦିବସରେ ଗତକାଲି ମହାରାଷ୍ଟ୍ର ଓ ଛତିଶଗଡ଼ରେ ଆତ୍ମସମର୍ପଣ କଲେ 42 ଜଣ ମାଓବାଦୀ। ଓଡ଼ିଶା ଆଜି ପାଳନ କରୁଛି 90ତମ ପ୍ରତିଷ୍ଠା ଦିବସ। ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 3 ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ଦେଶବ୍ୟାପୀ 2027 ଜନଗଣନା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ ଆଜିଠାରୁ ଆରମ୍ଭ ହେଉଛି। 2 ପର୍ଯ୍ୟାୟରେ ହେବାକୁ ଥିବା ଏହି ଜନଗଣନାରେ ପ୍ରଥମ ପର୍ଯ୍ୟାୟରେ ଘର ତାଲିକା ଏବଂ ଦ୍ୱିତୀୟ ପର୍ଯ୍ୟାୟରେ ଜନସଂଖ୍ୟା ଗଣନା କରାଯିବ। 2027 ମାର୍ଚ୍ଚ ପହିଲାକୁ ଧାର୍ଯ୍ୟ ସମୟ ଭାବେ ଦୃଷ୍ଟି ରଖି ଏହି ଗଣନା କାର୍ଯ୍ୟ ସମ୍ପନ୍ନ କରାଯିବ। ପ୍ରଥମ ଥର ପାଇଁ ଡିଜିଟାଲ୍ ଭାବରେ କରାଯିବାକୁ ଥିବା ଏହି ଗଣନାରେ ନାଗରିକ ନିଜେ ଗଣନା କରିବାର ବିକଳ୍ପ ମଧ୍ୟ ଉପଲବ୍ଧ ରହିଛି। ଆଜିଠାରୁ ଆସନ୍ତା 15 ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଗଣନାରେ ଆବାସ ତାଲିକା ପ୍ରସ୍ତୁତ କରାଯିବ। 16 ଆବାସ ଗଣନା ଆରମ୍ଭ ହୋଇ ମେ ମାସ 15 ପର୍ଯ୍ୟନ୍ତ ଚାଲିବ। ଏଥିରେ ଆବାସ ସଂଖ୍ୟା, ସୁବିଧା ସୁଯୋଗ ଏବଂ ଅନ୍ୟାନ୍ୟ ସମ୍ପତ୍ତି ସମ୍ପର୍କରେ ବିସ୍ତୃତ ସୂଚନା ସଂଗ୍ରହ କରାଯିବ। ପ୍ରତ୍ୟେକ ଆବାସକୁ ଜିଓଟ୍ୟାଗିଂ କରାଯିବା ସହ ଏକକ ପରିଚୟ ସଂଖ୍ୟା ପ୍ରଦାନ କରାଯିବ। ଓଡ଼ିଶା ସମେତ 11 ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବାକୁ ପ୍ରକ୍ରିୟା ଆରମ୍ଭ ହେବ। 9 ରାଜ୍ୟ ଏବଂ କେନ୍ଦ୍ରଶାସିତ ପ୍ରଦେଶରେ ମେ ମାସରେ, ଜୁନ୍ ମାସରେ 3, ଜୁଲାଇରେ 2 ଏବଂ ଅଗଷ୍ଟରେ ଅନ୍ୟ 2 ଅଞ୍ଚଳରେ ଏହି ପଦକ୍ଷେପ କାର୍ଯ୍ୟକାରୀ ହେବ। ଆବାସ ସର୍ଭେ ପୂର୍ବରୁ ନାଗରିକ ୱେବ୍ ପୋର୍ଟାଲରେ ସିଧାସଳଖ ନିଜର ବିବରଣୀ ପ୍ରଦାନ କରିପାରିବେ। 16 ଭାଷାରେ ଏହି ବିବରଣୀ ପ୍ରଦାନ କରାଯିବାର ବ୍ୟବସ୍ଥା ରହିଛି। ନାଗରିକଙ୍କ ପ୍ରଦତ୍ତ ତଥ୍ୟକୁ ସରକାର ସୁରକ୍ଷିତ ରଖିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ଗ୍ରହଣ କରିଛନ୍ତି। ଦେଶବ୍ୟାପୀ ଏହି ଗଣନା କାର୍ଯ୍ୟରେ 3 ଅଧିକ ଗଣନାକାରୀ, ପର୍ଯ୍ୟବେକ୍ଷକ ଏବଂ ଅନ୍ୟାନ୍ୟ ବର୍ଗର ଅଧିକାରୀ ସାମିଲ ହେବେ। ଆସନ୍ତା ବର୍ଷ ଫେବୃୟାରୀ ମାସରେ ଜନସଂଖ୍ୟା ଗଣନା କରାଯିବ। ବିଭିନ୍ନ ବର୍ଗର ବ୍ୟକ୍ତି, ସାକ୍ଷରତା, ବୃତ୍ତି ଏବଂ ଜାତି ସମ୍ବନ୍ଧୀୟ ସମସ୍ତ ବିବରଣୀ ଏହି ପର୍ଯ୍ୟାୟରେ ସଂଗ୍ରହ କରାଯିବ। 2027 ଜନଗଣନା ପ୍ରକ୍ରିୟା ପାଇଁ ସରକାର 11,718 କୋଟିରୁ ଅଧିକ ଟଙ୍କା ବ୍ୟୟ ଅଟକଳ କରିଛନ୍ତି। ରେଜିଷ୍ଟର ଜେନେରାଲ ତଥା ଜନଗଣନା ଆୟୁକ୍ତ ମୃତ୍ୟୁଞ୍ଜୟ କୁମାର ନାରାୟଣନ୍ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଚଳିତ ବର୍ଷ ଜାନୁଆରୀ 1 ପ୍ରଶାସନିକ ସମୟସୀମା ସ୍ଥିର କରାଯାଇଥିବା ବେଳେ ଗତବର୍ଷ ନଭେମ୍ବରରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକରେ ପ୍ରଥମ ପର୍ଯ୍ୟାୟ ନେଇ ଏକ ପୂର୍ବ ଗଣନା ଅଭିଯାନ କରାଯାଇଥିଲା।
अभी प्रथम चरण की हम बात कर रहे हैं। प्रथम चरण बेसिकली मकानों की गणना और मकान सूचीकरण है। इसमें अगर बाहर रहते हैं कोई फर्क नहीं पड़ता। हम दूसरे चरण में जब एक व्यक्ति की गणना कराते हैं तो उसमें जो बाहर रहने वाले हैं उनको एम्बेसी के माध्यम से उनकी गणना कराने की व्यवस्था है।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ପଶ୍ଚିମ ଏସିଆ ସଂଘର୍ଷ ସତ୍ତ୍ୱେ ଭାରତ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛି। ଗୁଜରାଟର ଭାବଥରଡ ଜିଲ୍ଲାର ନନିଠାରେ ଗତ ସନ୍ଧ୍ୟାରେ 19,800 ଟଙ୍କାରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ଉଦ୍ଘାଟନ ଶିଳାନ୍ୟାସ କରିବା ଅବସରରେ ଶ୍ରୀ ମୋଦି ଏହା କହିଛନ୍ତି। ସେ କହିଛନ୍ତି, ଦେଶର ନାଗରିକଙ୍କୁ ସରକାର ପଶ୍ଚିମ ଏସିଆ ସଂଘର୍ଷର ପ୍ରଭାବଠାରୁ ସୁରକ୍ଷିତ ରଖିଛନ୍ତି।
मुश्किल के समय हमारा देश एकजुट होकर खड़ा होता है। बीते कुछ समय से आप देख रहे हैं दुनिया के कई देश युद्ध, अशांति और अस्थिरता से घिरे हैं। वेस्ट एशिया में जो हालत बने हुई है उनका असर पूरी दुनिया पर है। ऊर्जा जरूरतों की, डीजल, पेट्रोल और गैस की दिक्कत पूरी दुनिया में बढ़ गई है। ऐसे संकट में भी भारत ने हालातों को नियंत्रण में बनाए रखा है।
ପ୍ରଧାନମନ୍ତ୍ରୀ କହିଛନ୍ତି, ଆରମ୍ଭ ହୋଇଥିବା ପ୍ରକଳ୍ପଗୁଡ଼ିକ ଆଞ୍ଚଳିକ ସଂଯୋଗୀକରଣକୁ ଉନ୍ନତ କରିବା ସହିତ ସାମାଜିକ ଏବଂ ଆର୍ଥିକ ବିକାଶକୁ ସହଯୋଗ ପ୍ରଦାନ କରିବ। ଉତ୍ତର ଗୁଜରାଟର ଦିଶାଠାରେ କାର୍ଯ୍ୟକାରୀ ହୋଇଥିବା ବାୟୁସେନା ଘାଟି ପଶ୍ଚିମ ଭାରତର ଜାତୀୟ ସୁରକ୍ଷା ପାଇଁ ଗୁରୁତ୍ୱପୂର୍ଣ୍ଣ ସାବ୍ୟସ୍ତ ହେବ। ପ୍ରକଳ୍ପଗୁଡ଼ିକ ମଧ୍ୟରେ ଶକ୍ତି, ସଡ଼କ ଯୋଗାଯୋଗ ଏବଂ ରେଳ ମନ୍ତ୍ରଣାଳୟର 10,921 କୋଟି ଟଙ୍କା ମୂଲ୍ୟର ବିଭିନ୍ନ ପ୍ରକଳ୍ପ ରହିଛି। ଏଥିସହ ରାଜ୍ୟ ସରକାରଙ୍କ ନଗର ଉନ୍ନୟନ, ଜଳସମ୍ପଦ, ଜଳଯୋଗାଣ, ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ଏବଂ ପର୍ଯ୍ୟଟନ ଓ ଆଦିବାସୀ ବିଭାଗର 8,886 କୋଟି ଟଙ୍କା ଅନ୍ତର୍ଭୁକ୍ତ। ଗୁଜରାଟକୁ ଗତକାଲି ଦିନିକିଆ ଗସ୍ତରେ ଯାଇ ଶ୍ରୀ ମୋଦି ସାନନ୍ଦଠାରେ କେନ୍ସ ସେମିକଣ୍ଡକ୍ଟରର ଓଏସ୍ଏଟି ପ୍ଲାଣ୍ଟକୁ ଲୋକାର୍ପଣ କରିଛନ୍ତି। ଲୋକସଭାରେ ଆଜି ବିଦେଶୀ ସହାୟତା ନିୟନ୍ତ୍ରଣ ସଂଶୋଧନ ବିଲ୍ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। 2010 ଆଇନକୁ ସଂଶୋଧନ କରାଯାଇ ଏହି ବିଲ୍ ପ୍ରସ୍ତୁତ ହୋଇଛି। ଗୃହରେ ମଧ୍ୟ ଆଜି ଜନବିଶ୍ୱାସ ସଂଶୋଧନ ବିଲ୍ 2026 ଆଲୋଚନା ହୋଇପାରେ। ଜୀବନଧାରଣର ସହଜତା ଏବଂ ବ୍ୟବସାୟ କରିବାର ସୁଗମ ପରିସ୍ଥିତିକୁ ଦୃଷ୍ଟିରେ ରଖି ଏକ ଅପରାଧମୁକ୍ତ ସମାଜ ଗଠନରେ ଏହି ବିଲ୍ ବିଭିନ୍ନ ପ୍ରସ୍ତାବ ରହିଛି। ଅନ୍ୟପକ୍ଷରେ ରାଜ୍ୟସଭାରେ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ୍ ବାହିନୀ ସାଧାରଣ ପ୍ରଶାସନ ବିଲ୍ 2026 ଉପରେ ଆଲୋଚନା ହେବାର କାର୍ଯ୍ୟସୂଚୀ ରହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ଛତିଶଗଡ଼ର ବସ୍ତର ଅଞ୍ଚଳରେ ଗତକାଲି 33 ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ସେମାନଙ୍କ ମଧ୍ୟରେ 17 ଜଣ ମହିଳା ମାଓବାଦୀ ଅଛନ୍ତି। ବସ୍ତର ଡିଭିଜନର ବିଜାପୁର ଜିଲ୍ଲାର 25, ଦନ୍ତେୱାଡ଼ା ଜିଲ୍ଲାର 5, କାଙ୍କେର ଜିଲ୍ଲାରେ 2 ଏବଂ ନାରାୟଣପୁର ଜିଲ୍ଲାରେ ଜଣେ ମାଓବାଦୀ ସେଥିରେ ଅନ୍ତର୍ଭୁକ୍ତ। ସୁରକ୍ଷା ବାହିନୀ ତରଫରୁ ଚାଲିଥିବା ତଲାସୀ ଅଭିଯାନ ବେଳେ ସେହିସବୁ ଅଞ୍ଚଳରୁ ବିପୁଳ ପରିମାଣର ମାଓ ସାମଗ୍ରୀ ମଧ୍ୟ ଜବତ କରାଯାଇଛି। ସେଥିମଧ୍ୟରେ 7 କିଲୋଗ୍ରାମ ସୁନା ଏବଂ 3 କୋଟି ନଗଦ ଅର୍ଥ ରହିଛି। ମହାରାଷ୍ଟ୍ରରେ ମଧ୍ୟ 9 ଜଣ ନକ୍ସଲବାଦୀ ଆତ୍ମସମର୍ପଣ କରିଥିବା ଜଣାପଡ଼ିଛି। ଗଡ଼ଚିରୋଲି ପୁଲିସ୍ ଅଧୀକ୍ଷକ ନୀଳୋତ୍ପାଲ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ସେମାନଙ୍କ ମଧ୍ୟରେ ଛତିଶଗଡ଼ର ଇନ୍ଦ୍ରାବତୀ ଆଞ୍ଚଳିକ କମିଟି ଏବଂ ଜାତୀୟ ଉଦ୍ୟାନ ଆଞ୍ଚଳିକ କମିଟିରେ ସାମିଲ ଥିବା ମାଓବାଦୀ ରହିଛନ୍ତି। ସୂଚନାଯୋଗ୍ୟ, ମାଓମୁକ୍ତ ଦେଶ ଗଠନ ଲକ୍ଷ୍ୟ ହାସଲ ଦିଗରେ ଗତକାଲି ଆତ୍ମସମର୍ପଣର ଶେଷ ଦିବସ ରହିଥିଲା। ଓଡ଼ିଶା ଆଜି ପାଳନ କରୁଛି 90ତମ ପ୍ରତିଷ୍ଠା ଦିବସ। 1936 ଏପ୍ରିଲ୍ ମାସ ଆଜିର ଦିନରେ ଓଡ଼ିଶା ଭାଷାଭିତ୍ତିକ ରାଜ୍ୟ ଭାବେ ଗଠିତ ହୋଇଥିଲା। ଉତ୍କଳ ଦିବସ ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବ ଏବଂ ଗୌରବର ଦିନ। ପରାଧୀନ ଶୃଙ୍ଖଳରୁ ମୁକ୍ତ ହୋଇ ସ୍ୱତନ୍ତ୍ର ଓଡ଼ିଶା ପ୍ରଦେଶ ଗଠନ କରିବାରେ ଉତ୍କଳ ଗୌରବ ମଧୁସୂଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସଙ୍କଠାରୁ ଆରମ୍ଭ କରି ସ୍ୱଭାବକବି ଗଙ୍ଗାଧର ମେହେର, କର୍ମବୀର ଗୌରୀଶଙ୍କର ରାୟଙ୍କ ପର୍ଯ୍ୟନ୍ତ ମହାନ ବ୍ୟକ୍ତିତ୍ୱଙ୍କର ଓଡ଼ିଆ ଭାଷା ସାହିତ୍ୟ ସହିତ ଏକ ସ୍ୱତନ୍ତ୍ର ରାଜ୍ୟ ଗଠନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। 1954 ଭାଷା ଆଇନ ସଂଶୋଧିତ ହୋଇ ଓଡ଼ିଆ ଭାଷା ସରକାରୀ ଭାଷାର ମାନ୍ୟତା ପାଇଥିଲା। ଉତ୍କଳ ଦିବସ ଉପଲକ୍ଷେ ରାଷ୍ଟ୍ରପତି, ରାଜ୍ୟପାଳ, ବାଚସ୍ପତି ଏବଂ ମୁଖ୍ୟମନ୍ତ୍ରୀ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ରାଜ୍ୟସ୍ତରୀୟ ଉତ୍କଳ ଦିବସ ସମାରୋହ ଆଜି ଅପରାହ୍ନ 5:30 ସମୟରେ କୃଷି ଶିକ୍ଷା ସଦନ ଓୟୁଏଟି ଭୁବନେଶ୍ୱରଠାରେ ଅନୁଷ୍ଠିତ ହେବ। ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଏଥିରେ ମୁଖ୍ୟ ଅତିଥି ଭାବରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ କହିଛନ୍ତି ହର୍ମୁଜ୍ ପ୍ରଣାଳୀକୁ ସୁରକ୍ଷିତ ରଖିବା ପାଇଁ ଆମେରିକାର ସାମରିକ ବାହିନୀ ପ୍ରୟାସ ଜାରି ରଖିଛି। ଏକ ଗଣମାଧ୍ୟମ ସଂସ୍ଥା ସହ ସାକ୍ଷାତକାର ଅବସରରେ ଶ୍ରୀ ଟ୍ରମ୍ପ ଆନ୍ତର୍ଜାତିକ ସହଯୋଗୀଙ୍କୁ ଏହି ଗୁରୁତ୍ୱପୂର୍ଣ୍ଣ ସାମୁଦ୍ରିକ ପଥକୁ ସୁରକ୍ଷିତ ରଖିବା ପାଇଁ ପଦକ୍ଷେପ ଗ୍ରହଣ କରିବାକୁ ପଡ଼ିବ ବୋଲି କହିଛନ୍ତି। ଇରାନ୍ ସହିତ ଜାରି ରହିଥିବା ଆମେରିକା ଏବଂ ଇସ୍ରାଏଲ୍ ସଂଘର୍ଷରେ ବ୍ରିଟେନ୍ ଭଳି ଦେଶଗୁଡ଼ିକ ସାମରିକ ସମର୍ଥନର ଅଭାବ ଉପରେ ଆଲୋଚନା ବେଳେ ଶ୍ରୀ ଟ୍ରମ୍ପ ସୂଚନା ପ୍ରଦାନ କରିଛନ୍ତି ଏହି ପଥ ଉପରେ ନିର୍ଭର କରୁଥିବା ରାଷ୍ଟ୍ରଗୁଡ଼ିକ ଏହାକୁ ସୁରକ୍ଷିତ ରଖିବାରେ ସକ୍ରିୟ ଭୂମିକା ଗ୍ରହଣ କରିବାକୁ ଶ୍ରୀ ଟ୍ରମ୍ପ ଆହ୍ୱାନ ଦେଇଛନ୍ତି। ରୁଷ୍ର AN-26 ସାମରିକ ପରିବହନ ବିମାନ ଗତକାଲି ଦୁର୍ଘଟଣାଗ୍ରସ୍ତ ହେବାରୁ 29 ଜଣଙ୍କର ମୃତ୍ୟୁ ହୋଇଛି। ରୁଷ୍ର ପ୍ରତିରକ୍ଷା ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ କ୍ରିମିଆ ଉପଦ୍ୱୀପରେ ଏକ ପାହାଡ଼ରେ ଏହି ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ 23 ଜଣ ଯାତ୍ରୀ ଏବଂ 6 ଜଣ କର୍ମଚାରୀଙ୍କର ମୃତ୍ୟୁ ହୋଇଛି। ପ୍ରାରମ୍ଭିକ ଆକଳନ ଅନୁଯାୟୀ ଯାନ୍ତ୍ରିକ ସମସ୍ୟା ଯୋଗୁଁ ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ବରିଷ୍ଠ ବିଜେପି ନେତା ତଥା କେନ୍ଦ୍ର ବାଣିଜ୍ୟ ମନ୍ତ୍ରୀ ପୀୟୁଷ ଗୋୟଲ ଚେନ୍ନାଇଠାରେ ଡିଏମ୍କେ ସରକାରଙ୍କ ସହିତ ଜଡ଼ିତ ବିଭିନ୍ନ ଅଭିଯୋଗ ନେଇ ମତ ପୋଷଣ କରିଛନ୍ତି। ଗଣମାଧ୍ୟମ ସହ କଥାବାର୍ତ୍ତା ବେଳେ ସେ କହିଛନ୍ତି ଆଗାମୀ ନିର୍ବାଚନ ରାଜ୍ୟ ଇତିହାସରେ ଏକ ପରିବର୍ତ୍ତନର ମୁହୂର୍ତ୍ତ ଆଣିବ। ଆଇନ ଶୃଙ୍ଖଳା ପରିସ୍ଥିତି, ଅପରାଧ ଏବଂ ନିର୍ବାଚନ ପ୍ରତିଶ୍ରତି କାର୍ଯ୍ୟକାରୀ ନ କରିବା ଭଳି ଡିଏମ୍କେ ସରକାରଙ୍କ ବିରୁଦ୍ଧରେ ବର୍ଷନା କରି ଶ୍ରୀ ଗୋୟଲ ରାଜ୍ୟରେ ମହିଳା, ଶିଶୁ, ଯୁବବର୍ଗ, ଚାଷୀ ଏବଂ ଦଳିତଙ୍କ ବିରୁଦ୍ଧରେ ବିଭିନ୍ନ ମାମଲାରେ ଡିଏମ୍କେ କର୍ମକର୍ତ୍ତା ଜଡ଼ିତ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି। ଆଇପିଏଲ୍ କ୍ରିକେଟ୍ ପ୍ରତିଯୋଗିତାର ଗତକାଲିର ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ବିଜୟୀ ହୋଇଛି। ନ୍ୟୁ ଚଣ୍ଡୀଗଡ଼ ମହାରାଜା ଯଜୁବେନ୍ଦ୍ର ସିଂ ଆନ୍ତର୍ଜାତିକ କ୍ରିକେଟ୍ ଷ୍ଟାଡିୟମ୍ଠାରେ ଗତ ସନ୍ଧ୍ୟାରେ ଖେଳାଯାଇଥିବା ଏହି ମ୍ୟାଚ୍ରେ ପଞ୍ଜାବ କିଙ୍ଗ୍ସ ଗୁଜରାଟ ଟାଇଟନ୍ସକୁ 3 ୱିକେଟ୍ରେ ପରାସ୍ତ କରିଛି। ଟସ୍ ଜିତି ପଞ୍ଜାବ କିଙ୍ଗ୍ସ ଗୁଜରାଟ ଟାଇଟନ୍ସକୁ ପ୍ରଥମେ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲା। ନିର୍ଦ୍ଧାରିତ 20 ଓଭର୍ରେ ଗୁଜରାଟ ଟାଇଟନ୍ସ 6 ୱିକେଟ୍ ବିନିମୟରେ 162 ରନ୍ ସଂଗ୍ରହ କରିଥିଲା। ବିଜୟ ଲକ୍ଷ୍ୟକୁ ପଞ୍ଜାବ କିଙ୍ଗ୍ସ 7 ୱିକେଟ୍ ବିନିମୟରେ ହାସଲ କରିପାରିଥିଲା। ଆଜି ଲକ୍ଷ୍ନୌ ସୁପର ଜାଏଣ୍ଟସ୍ ଏବଂ ଦିଲ୍ଲୀ କ୍ୟାପିଟାଲ୍ସ ମଧ୍ୟରେ ମ୍ୟାଚ୍ ଖେଳାଯିବ। ଲକ୍ଷ୍ନୌର ଏକନା କ୍ରିକେଟ୍ ଷ୍ଟାଡିୟମ୍ଠାରେ ଏହି ମ୍ୟାଚ୍ ସନ୍ଧ୍ୟା 7:30 ଆରମ୍ଭ ହେବ। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଦେଶବ୍ୟାପୀ ଆଜିଠାରୁ ଆରମ୍ଭ ହେଉଛି 2027 ଜନଗଣନା ପ୍ରକ୍ରିୟାର ପ୍ରଥମ ପର୍ଯ୍ୟାୟ। ପଶ୍ଚିମ ଏସିଆ ସଂଘର୍ଷ ସତ୍ତ୍ୱେ ଭାରତ ପରିସ୍ଥିତିକୁ ନିୟନ୍ତ୍ରଣରେ ରଖିପାରିଛି କହିଲେ ପ୍ରଧାନମନ୍ତ୍ରୀ। ଧାର୍ଯ୍ୟ ସମୟ ସୀମାର ଶେଷ ଦିବସରେ ଗତକାଲି ମହାରାଷ୍ଟ୍ର ଓ ଛତିଶଗଡ଼ରେ ଆତ୍ମସମର୍ପଣ କଲେ 42 ଜଣ ମାଓବାଦୀ। ଓଡ଼ିଶା ଆଜି ପାଳନ କରୁଛି ନବୀତମ ପ୍ରତିଷ୍ଠା ଦିବସ ଏବଂ ଆଇପିଏଲ୍ କ୍ରିକେଟ୍ର ଗତକାଲିର ମ୍ୟାଚ୍ରେ ଗୁଜରାଟ ଟାଇଟନ୍ସକୁ 3 ୱିକେଟ୍ରେ ପରାସ୍ତ କଲା ପଞ୍ଜାବ କିଙ୍ଗ୍ସ। ସମ୍ବାଦ ଶେଷ ହେଲା।